ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ଭିନ୍ ଭିନ୍ ଜଳଭଣ୍ଡାର ନଦୀନ ଜଳପ୍ରବାହ ତିଥି ବିପଜନକ ତିଥି ନ୍ୟାୟନ କହିଲେ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ। ଦେଶର ପହିଲା ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱର ଅନୁଷ୍ଠାନ ହେଲା କାର୍ଯ୍ୟକ୍ଷମ। ରାଜ୍ୟ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ ଶିକ୍ଷାନୁଷ୍ଠାନ ଖୋଲିବାରକେ ପ୍ରସ୍ତାବ ଦେଲେ ଜାପାନର ପ୍ରତିନିଧି ଦଳ। ଭାରତୀୟ ରିଜର୍ଭ ବ୍ୟାଙ୍କ ନଅ ନମ୍ବର ଥର ଲାଗି ନ୍ୟାୟ ବଦଳି ରେପୋ ରେଟ୍। ଆଉ ମୌସୁମୀ ପ୍ରଭାବ ଥି ରାଜ୍ୟ ଲାଗି ରହିଛେ ବର୍ଷା। ସମ୍ବଲପୁର ସୁନ୍ଦରଗଡ଼ ସହିତ ନଅଟା ଜିଲ୍ଲାକେ ପାଣିପାଗ ବିଭାଗର ତରଫରୁ ସତର୍କ ସୂଚନା। ରାଜ୍ୟର ଭିନ୍ ଭିନ୍ ଜଳଭଣ୍ଡାର ନଦୀନ ଜଳପ୍ରବାହ ତିଥି ଏଛେନ୍ ବିପଜନକ ତିଥି ନାଇନ ବୋଲି ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଅନୁପ ଗର୍ଗ କହିଛନ୍। ଶ୍ରୀମତୀ ଗର୍ଗ ଆଜି ସକାଳ ବେଲା ଭୁବନେଶ୍ୱର ସେଚ ସଦନ ଯାଇକରି ସେନ ବନ୍ୟା ନିୟନ୍ତ୍ରଣ କକ୍ଷ ବୁଲି ଦେଖିବା ଋତୁରୁ ଏଟା କହିଛନ୍। ଇତାର ସଙ୍ଗେ ଗୋଟିଏ ବୈଠକ ଡାକିକରି ସେ ହୀରାକୁଦ ଆଉ ରେଙ୍ଗାଲି ଜଳଭଣ୍ଡାର ସହିତ ରାଜ୍ୟର ଅଲଗା ଅଲଗା ଭିନ୍ ଭିନ୍ ନଦୀ ଅବବାହିକା ନଥିବାର ବଡ଼ ମଧ୍ୟମ ଜଳଭଣ୍ଡାରର ଜଳସ୍ତର ଅନୁଧ୍ୟାନ କରିଛନ୍। ଏ ସମୟଥି ତାଙ୍କର ସଙ୍ଗେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିନ୍ ଭିନ୍ ଜିଲ୍ଲାର ମୌସୁମୀ ଆଉ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଲାଗି ନଦୀମାନଙ୍କେ ଜଳର ସ୍ଥିତି ଉପରେ ନଜର ରଖବାରକେ ସେ ସବୁ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସିଆଡ଼େ ଏଚ୍ ହୀରାକୁଦ ଜଳଭଣ୍ଡାର ନୁ ଆଠଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ବୈଷୟିକ କମିଟିର ପରାମର୍ଶ ଅନୁସାରେ ହୀରାକୁଦ ସହିତ ଭିନ୍ ଭିନ୍ ଜଳଭଣ୍ଡାର ନ ଜଳ ସ୍ଥିତି ବଜାୟ ରଖବାର ଉପରେ ଶ୍ରୀମତୀ ଗର୍ଗ ଜୋର୍ ଦେଇଛନ୍। ବିଭାଗର ଓଏସ୍ପି ଅନୁସାରେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସତର୍କ କରି କାମ ପରିଚାଳନା କରବାରକେ ସେ ଭିଲ୍ ପରାମର୍ଶ ଦେଇଛନ୍। ଦେଶର ପହିଲା ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱରର ମଞ୍ଚସ୍ପଟଠାରେ ଆନୁଷ୍ଠାନ କାର୍ଯ୍ୟକ୍ଷମ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଟାକେ ଉଦ୍ଘାଟନ କରିକରି କହିଛନ୍ତି ଯେ ଇ ଏଟିଏମ୍ଥି ଚବିଶ ଘଣ୍ଟିଆ ଚାଉଳ ଗହମ ମିଳିପାରବା। ହେଲେ ଏଥିଲାଗି ହିତାଧିକାରୀମାନଙ୍କୁ ମିସିନ୍ଥି ବାୟୋମେଟ୍ରିକ୍ ରାସନ କାର୍ଡ ଆର୍ ଆଧାର କାର୍ଡ ବାବଦ ସୂଚନା ଦେବାରକେ ପଡ଼ବା। ସାରା ରାଜ୍ୟର ହିତାଧିକାରୀମାନେ ଇ ଏଟିଏମ୍ରୁ ଶସ୍ୟ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍। ଶସ୍ୟ ଏଟିଏମ୍ର ସଫଳ କାର୍ଯ୍ୟକାରିତାକେ ନେଇକରି ଖେପ୍ ଖେପ୍ କରି ରାଜ୍ୟର ଅଲଗା ଜିଲ୍ଲାମାନଙ୍କେ ଶସ୍ୟ ଏଟିଏମ୍ ଖୋଲାଯିବା। ରାଜ୍ୟ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ ଶିକ୍ଷାନୁଷ୍ଠାନ କି ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଜାପାନର ସୁକୁବା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରୁଇଚି ଆଓକି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍। ଆଜି ଉପରବେଳା ରୁଇଚି ଆଓଗିଙ୍କ ନେତୃତ୍ୱଥି ଗୋଟିଏ ପାଞ୍ଚଜଣିଆ ପ୍ରତିନିଧି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଟ୍ଟୀଙ୍କ ସାଙ୍ଗେ ଏ ବାବଦେ ଆଲୋଚନା କରିଛନ୍। ଏହି ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟର ଉପଯୁକ୍ତ ଶିକ୍ଷା ଓ ତାଲିମ ଦିଆଯାଇକରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଲାଗି ଚାକିରି ସୁଯୋଗ ସୃଷ୍ଟି କରବାରଟା ଏତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରୋହିଚି ଆଓକି କହିଛନ୍। ଇନୁ ଜନି ଦିଆଯାଇପାରେ ଯେ ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଦୃଷ୍ଟିବାଧିତ ଛାତ୍ରୀଛାତ୍ରୀମାନଙ୍କୁ ଭିନ୍ ଭିନ୍ ଧନ୍ଦାମୂଳକ ଶିକ୍ଷା ଦେଉଛି। ବିଶ୍ୱବିଦ୍ୟାଳୟନୁ ପାସ୍ ହେବା ଋତୁରୁ ପାଖାପାଖି 40% ଛାତ୍ରଛାତ୍ରୀ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବୈଷୟିକ ଶିକ୍ଷା ଓ ମେଡିକାଲ ବଗିର କ୍ଷେତ୍ରର ଚାକିରି ପାଉଛନ୍। ଦେଶର ଗାଁ ଗହଳର ଇଲାକାନ 77% ପରିବାରକେ ଜଳଜୀବନ ମିଶନ ଅଭିଯାନଟି ପାଇପ୍ଥି ପିଇବାର ପାଇଁ ଦିଆଯାଇଛି ବୋଲି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍। ଆଜି ଲୋକସଭାର ଏ ବାବଦେ ଗୋଟିଏ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ କହିଛନ୍ ଯେ 2019 ମୂଲ ହୋଇଥିବା ଏହି ଯୋଜନା ଅଧୀନତି ଏପ୍ତକ 15 କୋଟି ପରିବାରକେ ପାଇପ୍ଥି ପିଇବାର ପାଇଁ ଯୋଗାଇ ଦିଆଯାଇଛି। ସେ କହିଛନ୍ତି ଯେ ପାଇପ୍ଥି ପିଇବାର ପାଇଁ ଯୋଗାଇ ଦେବାରୁ 8 ଲକ୍ଷ କୋଟି ଅଧିକା ଟଙ୍କା ସଞ୍ଚୟ କରାଯାଇପାରିଛି। ଛୁଆମାନଙ୍କର ଯତ୍ନ ସୁରକ୍ଷା ଓ ଥଇଥାନ କରିବାର ଲକ୍ଷ୍ୟଟି ସାରା ଦେଶରେ ବାତ୍ସଲ୍ୟ ମିଶନ କାର୍ଯ୍ୟକାରୀ କରାଯାଇଛି ବୋଲି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍। ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟଥି ସଦସ୍ୟ ନିରଞ୍ଜନ ବିଶିଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାସ୍ତରୀୟ ଏହି ମିଶନକେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସହଭାଗିତାଥି ଏହି ମିଶନ କାର୍ଯ୍ୟକାରୀ କରାଯାଉଛି। ମିଶନ ଅଧୀନତି ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥାକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସିଧାସଳଖ ଟଙ୍କା ଦିଆଯାଉଛି। ଜୁବେନାଇଲ୍ ଜଷ୍ଟିସ୍ ଆକ୍ଟ 2015 ଅନୁସାରେ ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସ୍ଥାପନା କରିଥିସନ୍। ଏହି ଆଇନ ଅନୁସାରେ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକେ କାର୍ଯ୍ୟକାରୀ କରି ଏହି ୟୁନିଟ୍ମାନେ ଦରକାରୀ ପଦକ୍ଷେପ ନେଇଥିସନ୍ ବୋଲି ମନ୍ତ୍ରୀ କହିଛନ୍। ସେ କହିଛନ୍ ଯେ ଗଲା ମାର୍ଚ୍ଚ ଶେଷ ତକ 4431 ଜଣ ଛୁଆକୁ ଭିନ୍ ଭିନ୍ ଅନୁଷ୍ଠାନ ଜରିଆରେ ଆଉ ଇତା ଛଡ଼ା 3697 ଜଣ ଛୁଆକୁ ଯତ୍ନ ନିଆଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ନ୍ୟାୟ ବଦଳି ଲଗାତାର 9 ନମ୍ବର ଥର ଲାଗି ରେପୋ ରେଟ୍ 6.5 ଥି ଅପରିବର୍ତ୍ତିତ ରହିଛି ବୋଲି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍। ସେ କହିଛନ୍ ଯେ ସେଥିଲାଗି ଋଣ ସୁଝିବାର ଇଏମ୍ଆଇ ଥି କେନ୍ସି ପରିବର୍ତ୍ତନ ନାଇଁ ହୁଏ। ଗଲା ବଛର ଫେବୃୟାରୀ ମାସେ ରିପୋର୍ଟ ରେଟ୍ ଶେଷ ଥର ଲାଗି 0.25% ବଢ଼ିକରି 6.5 କେ ପହଞ୍ଚିଥିଲା। ରାଜ୍ୟ ଏବା ଦୁଇ ଦିନ ଆଲୁ ସ୍ଥିତି ସ୍ୱାଭାବିକ ହେବା ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆଲୁର ଅଭାବ ନେଇକରି ଡରବାର ନାଇଁନ ବୋଲି ସେ ରାଜ୍ୟ ଲୋକ ପରାମର୍ଶ ଦେଇଛନ୍। ସେ କହିଛନ୍ ଯେ ପଶ୍ଚିମବଙ୍ଗ ଆଉ ଉତ୍ତରପ୍ରଦେଶରୁ ଆଲୁ ଆଣବାରକେ ନେଇକରି ଆଲୋଚନା ଚାଲିଛି। ଏତାର ସକାରାତ୍ମକ ପ୍ରଭାବ ନେଇକରି ସେ ଆଶ କରିଛନ୍। ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଆଇଗିଣିଆ ନ ଥିବାର କୁବେରପୁରୀ ଆଲୁଗୋଦାମ 5 ଟ୍ରକ୍ ଆଲୁ ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆଲୁ ଆସବାରକେ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜ୍ୟ ନୂଆ ମଦ ଦୋକାନ ଖୋଲିବାରକେ ନେଇକରି ସରକାରଙ୍କ କେନ୍ସି ଯୋଜନା ନାଇଁନ ବୋଲି ଅବକାରୀ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ରାଜ୍ୟ ଚୋରା ମଦ ଚାଲାଣ ବନ୍ଦ କରିବାର ଖାସ୍ ପଦକ୍ଷେପ ନିଆଯାଉଛି। ଏଥିଲାଗି ସ୍ୱତନ୍ତ୍ର ନୀତି ବନାବାର ଲାଗି ଏହି ନିଷ୍ପଭି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ କାର୍ଯ୍ୟକାରୀ ହେଉଥିବାର ମଦ ନୀତିଥି ଦରକାରୀ ସଂଶୋଧନ ହେବା ବୋଲି ସେ ସୂଚନା ଦେଇଛନ୍। ବାଂଲାଦେଶର ରାଜନୈତିକ ଅସ୍ଥିରତା ଦେଖାଦେଇଥିବାରୁ ସମୁଦ୍ରକୋଲିଆ ଇଲାକାମାନଙ୍କେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନୁପ୍ରବେଶକାରୀମାନଙ୍କୁ ରୋକବାର ଲାଗି ରାଜ୍ୟର ସମୁଦ୍ର ଖଣି ଇଲାକାର 18 ସାମୁଦ୍ରିକ ଥାନା ତରଫୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଉଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍। ସମ୍ୟଲପୁର ଜିଲ୍ଲାର ଫାଇଲେରିଆ ନିରାକରଣ ଅଭିଯାନ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକଟି 100% ଫାଇଲେରିଆ ଉଷୋ କେନ୍ତା ଖୁଆଯିବା ଆଉ କେନ୍ମାନେ କେନ୍ ଉଷୋ ଖାଇବେ ସେ ବିଷୟ ଆଲୋଚନା କରାଯାଇଥିଲା। ସାମୁହିକ ଉଷୋ ଖାଇବାର କାର୍ଯ୍ୟକ୍ରମ ଲାଗି ମୋଟ 19 ଇମ୍ପ୍ଲିମେଣ୍ଟେସନ ୟୁନିଟ୍ କରାଯାଇଛି। ଏତାଛଡ଼ା 3,231 ଜଣ ଡ୍ରଗ୍ ଆଡମିନିଷ୍ଟ୍ରେଟର ନିଯୁକ୍ତ କରାଯାଇଥିବା ବେଳେ 297 ଜଣ ସୁପରଭାଇଜର 80 ରେପିଡ୍ ରେସ୍ପନ୍ସ ଟିମ୍ ନିଯୁକ୍ତ କରବାର ବୋଲି ବୈଠକଟି ନିଷ୍ପଭି ହୋଇଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ଏଚ୍ ଫାଇଲେରିଆ ସଚେତନତା ଅଭିଯାନ ମୂଲ ହୋଇଛି। ଫାଇଲେରିଆ ଆୟତ କରବାର ଲାଗି ଲୋକ ସଚେତନ କରବାର ଲାଗି 6 ବ୍ଲକର ଗାଁ ଗହଳିନ ସଚେତନତା ରଥ ବୁଲିଥିଲା। ବୌଦ୍ଧ ପ୍ରାଣୀ କଲ୍ୟାଣ ମଞ୍ଚ ତରଫୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ସାପଚବା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ପ୍ରାଣୀ କଲ୍ୟାଣ ମଞ୍ଚର ଉପଦେଷ୍ଟା ସମୀର କୁମାର ସାହୁ ଯୋଗ ଦେଇକରି ଭିନ୍ ଭିନ୍ ପ୍ରକାର ସାପଚବାନୁ କେନ୍ତାକରି ନିଜକେ ରକ୍ଷା କରିପାରିବେ ସେ ବାବଦେ ସଚେତନ କରିଥିଲେ। ଅନ୍ଧବିଶ୍ୱାସ ନାଇଁ କରିକରି ସାପ ଚାବିଥିବା ଲୋକ ଡାକ୍ତରଖାନାକେ ନେଇକରି ଚିକିତ୍ସା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗ୍ରହଣ ପିଏମ୍ ଅଜୟ ପ୍ରକଳ୍ପ ବାବଦ ଗୋଟିଏ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବାର ଗୋଟିଏ ବୈଠକଟି ଅନୁସୂଚିତ ଜାତି ଲୋକ ରହୁଥିବାର ବୌଦ୍ଧ ବ୍ଲକ 2 ଆର୍ ହରବଙ୍ଗା ବ୍ଲକର 5 ପ୍ରକଳ୍ପକେ ମଞ୍ଜୁରୀ ଦିଆଯାଇଥିଲା। ସେନ୍ତା କଲ୍ୟାଣ ବିଭାଗ ପରିଚାଳିତ ବିଦ୍ୟାଳୟମାନଙ୍କର ଭିଭିଭୂମି ବିକାଶ ଲାଗି ଦିଆଯାଇଥିବା ଅନୁଦାନର ସମୀକ୍ଷା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର 11.96 mm ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ବଡ଼ାନ 2 mm, ଖଡ଼ିଆଲନ 10 mm, କମୁନାନ 11, ନୂଆପଡ଼ାନ 32.4, ସିନାପାଲିନ 4.6 mm ବର୍ଷା ହୋଇଛି। ତିଖାଲି ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଜଳସ୍ତର 263.34 m ରହିଛି। ପଶ୍ଚିମବଙ୍ଗର ଆଗର ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର କୋଲକାତା ନଥିବାର ତାଙ୍କର ଘରେ ଏଚ୍ପୋର ଲୋକ ହୋଇଯାଇଛି। ତାଙ୍କୁ 80 ବୟସ ହୋଇଥିଲା। ଶ୍ୱାସରୋଗ ଲାଗି ସେ ଚିକିତ୍ସିତ ହେଉଥିଲେ। ତାଙ୍କର ପରଲୋକଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍। ସାମାଜିକ ଗଣମାଧ୍ୟମ ଏକ୍ସଟି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ଭଟ୍ଟାଚାର୍ଯ୍ୟ ଜଣେ ଆଗଧାଡ଼ି ରାଜନୈତିକ ନେତା ଥିଲେ ଯିଏକି ପ୍ରତିବଦ୍ଧତାର ସହିତ କାମ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବିୟୋଗଟି ଗଭୀର ଶୋକ ପ୍ରକାଶ କରିଛନ୍। ମୌସୁମୀ ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଅଛରାକେ ଅଛରା ବର୍ଷା ଲାଗି ରହିଛି। ଏବେ 24 ଭିତରେ ଜବର ବର୍ଷାକେ ନେଇକରି 9 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେସବୁ ଜିଲ୍ଲା ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଆର୍ ବଲାଙ୍ଗୀର। ଏସବୁ ଜିଲ୍ଲାର ଗୋଟିଏ ଦୁଇଟା ଜାଗାନ 7-11 cm ତକ ବର୍ଷା ହୋଇପାରେ। ସିଆଡ଼େ ଗଲା 24 ଭିତରେ ନବରଙ୍ଗପୁରର ସବୁନୁ ଜହ 134 mm ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜଳଭଣ୍ଡାର ନଦୀ ଜଳପ୍ରବାହ ତିଥି ବିପଜ୍ଜନକ ତିଥି ନାୟନ କହିଲେ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ। ଦେଶର ପହିଲା ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱର ଆସ୍ଥାନୁ ହେଲା କାର୍ଯ୍ୟକ୍ଷମ। ରାଜ୍ୟ ଦୃଷ୍ଟିବାଦୀ ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ ଶିକ୍ଷାନୁଷ୍ଠାନ ଖୋଲିବାରକୁ ପ୍ରସ୍ତାବ ଦେଲେ ଜାପାନର ପ୍ରତିନିଧି ଦଳ। ଭାରତୀୟ ରିଜର୍ଭ ବ୍ୟାଙ୍କ 9 ଥର ଲାଗି ନ୍ୟାୟ ବଦଳେଇ ରେପୋରେଟ୍ ଆଉ ମୌସୁମୀ ପ୍ରଭାବଟି ରାଜ୍ୟ ଲାଗି ରହିଛି ବର୍ଷା। ସମ୍ବଲପୁର ସୁନ୍ଦରଗଡ଼ ସହିତ 9 ଜିଲ୍ଲାକେ ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।